ଯୋହନ ଏଗାର ଅଧ୍ୟାୟ। ଲାଜାର ନାମରେ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ। ସେ ବେଥନିଆ ନଗରରେ ରହୁଥିଲେ। ସେଠାରେ ମରିୟମ ଓ ତାହାଙ୍କ ଭଉଣୀ ମାର୍ଥା ବାସ କରୁଥିଲେ। ସେହି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦରେ ଅତି ମୂଲ୍ୟବାନ ଅତର ଢାଳି ନିଜ କେଶରେ ପାଦ ପୋଛି ଦେଇଥିଲେ। ସେମାନଙ୍କର ଭାଇ ଲାଜାର ଅସୁସ୍ଥ ଥିଲେ, ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସେମାନେ କହି ପଠାଇଲେ,
ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡ଼ିତ ଅଛନ୍ତି।
ଯୀଶୁ ଏହି କଥା ଶୁଣି କହିଲେ,
ତାହାର ପୀଡ଼ା ମୃତ୍ୟୁଜନକ ନୁହେଁ, କିନ୍ତୁ ତାହାର ଅସୁସ୍ଥତା ପରମେଶ୍ୱରଙ୍କର ଗୌରବ ନିମନ୍ତେ। ପରମେଶ୍ୱରଙ୍କର ପୁତ୍ର ଏହାଦ୍ୱାରା ଗୌରବାନ୍ୱିତ ହେବେ।
ଯୀଶୁ ମାର୍ଥା, ତାର ଭଉଣୀ ମରିୟମ ଓ ଲାଜାରଙ୍କୁ ବହୁତ ଭଲ ପାଉଥିଲେ। ସେ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସେ ଯେଉଁଠି ଥିଲେ ସେଠାରେ ଆହୁରି ଦୁଇ ଦିନ ରହିଗଲେ। ତାପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ,
ଚାଲ ଆମ୍ଭେ ଜିହୁଦା ପ୍ରଦେଶକୁ ଫେରିଯିବା।
ଶିଷ୍ୟମାନେ କହିଲେ,
ଗୁରୁ, ଜିହୁଦାରେ ତ ଆପଣଙ୍କୁ ଜିହୁଦୀ ନେତାମାନେ ପଥରରେ ମାରିବାକୁ ଚେଷ୍ଟା କରୁଥିଲେ। ଏହା ଅଳ୍ପ ଦିନ ପୂର୍ବେ ହୋଇଥିଲା, ଆପଣ ପୁଣି ସେଠାକୁ ଫେରିଯିବାକୁ ଚାହାନ୍ତି?
ଯୀଶୁ ଉତ୍ତର ଦେଲେ,
ଦିନ ମଧ୍ୟରେ ବାର ଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନବେଳେ ଚାଲିଲେ ସେ ଝୁଣ୍ଟେ ନାହିଁ କି ପଡ଼େ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖିପାରେ। କିନ୍ତୁ ରାତିରେ ଜଣେ ଲୋକ ଝୁଣ୍ଟେ, କାରଣ ରାତିବେଳେ ତାକୁ ଦେଖିବାରେ ସାହାଯ୍ୟ କରିବା ପାଇଁ ଆଲୋକ ନଥାଏ।
ଯୀଶୁ ଏ କଥା କହିସାରିବା ପରେ କହିଲେ,
ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶୋଇଛନ୍ତି, ମୁଁ ତାହାଙ୍କୁ ଉଠାଇବା ପାଇଁ ସେଠାକୁ ଯାଉଛି।
ଶିଷ୍ୟମାନେ ଉତ୍ତର ଦେଲେ,
କିନ୍ତୁ ପ୍ରଭୁ, ଯଦି ସେ ଶୋଇଛନ୍ତି ତେବେ ସେ ସୁସ୍ଥ ହୋଇଯିବେ।
ଯୀଶୁଙ୍କର କହିବା ଅର୍ଥ ଥିଲା ଯେ ଲାଜାର ମୃତ, କିନ୍ତୁ ତାହାଙ୍କର ଶିଷ୍ୟମାନେ ବୁଝିଲେ ଯେ ସେ ସାଧାରଣ ଶୋଇବା ବିଷୟରେ କହୁଛନ୍ତି। ତେଣୁ ଯୀଶୁ ସ୍ପଷ୍ଟ ରୂପେ କହିଲେ,
ଲାଜାର ମରିଯାଇଛନ୍ତି, ମୁଁ ଖୁସି ଯେ ମୁଁ ସେଠାରେ ନଥିଲି। ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଛି, କାରଣ ବର୍ତ୍ତମାନ ତୁମ୍ଭେମାନେ ମୋଠାରେ ବିଶ୍ୱାସ କରିବ। ଚାଲ ଆମ୍ଭେ ବର୍ତ୍ତମାନ ତାହାଙ୍କ ପାଖକୁ ଯିବା।
ତାପରେ ଥୋମା, ଯାହାଙ୍କୁ ଦିଦୁମ କୁହାଯାଉଥିଲା, ସେ ଅନ୍ୟ ଶିଷ୍ୟଙ୍କୁ କହିଲେ,
ଚାଲ ଆମେମାନେ ମଧ୍ୟ ଯିବା ଓ ଯୀଶୁଙ୍କ ସହିତ ଜିହୁଦାରେ ମରିବା।
ଯୀଶୁ ବେଥନିଆରେ ପହଞ୍ଚିଲେ। ସେ ଦେଖିଲେ ଲାଜାରଙ୍କର ମୃତ୍ୟୁ ହୋଇ କବରସ୍ଥ ହେବାର ଚାରିଦିନ ହୋଇଗଲାଣି। ବେଥନିଆ ଜେରୁସାଲମ ଠାରୁ ପ୍ରାୟ 3 କିଲୋମିଟର ଦୂର। ଅନେକ ଜିହୁଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସେମାନେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କର ଭାଇ ଲାଜାର ସକାଶେ ସାନ୍ତ୍ୱନା ଦେବା ପାଇଁ ଆସିଥିଲେ। ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ୱାଗତ କରିବା ପାଇଁ ଗଲେ, କିନ୍ତୁ ମରିୟମ ଘରେ ରହିଲେ। ମାର୍ଥା ଯୀଶୁଙ୍କୁ କହିଲେ,
ପ୍ରଭୁ, ଯଦି ଆପଣ ଏଠାରେ ଥାନ୍ତେ ତେବେ ମୋର ଭାଇ ମରି ନଥାନ୍ତା, କିନ୍ତୁ ଏବେ ମଧ୍ୟ ମୁଁ ଜାଣେ ଯେ ଆପଣ ଯାହା କିଛି ମାଗିବେ ପରମେଶ୍ୱର ତାହା ଦେବେ।
ଯୀଶୁ କହିଲେ,
ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।
ମାର୍ଥା ଉତ୍ତର ଦେଲେ,
ମୁଁ ଜାଣେ ପୁନରୁତ୍ଥାନ ଦିନରେ ଯେତେବେଳେ ସମସ୍ତେ ମୃତ୍ୟୁରୁ ବଞ୍ଚି ଉଠିବେ ସେତେବେଳେ ସେ ମଧ୍ୟ ମୃତ୍ୟୁରୁ ବଞ୍ଚି ଉଠିବ।
ଯୀଶୁ ତାକୁ କହିଲେ,
ମୁଁ ସେହି ପୁନରୁତ୍ଥାନ ଜୀବନ, ମୋଠାରେ ବିଶ୍ୱାସ କରୁଥିବା ଲୋକ ମୃତ୍ୟୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ। ମୋଠାରେ ରହୁଥିବା ଓ ବିଶ୍ୱାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା, ତୁମ୍ଭେ କଣ ଏହା ବିଶ୍ୱାସ କର?
ମାର୍ଥା ଉତ୍ତର ଦେଲେ,
ହଁ ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ। ଆପଣ ପରମେଶ୍ୱରଙ୍କର ପୁତ୍ର, ଯାହାଙ୍କର ଏହି ଜଗତକୁ ଆସିବାର ଥିଲା ଆପଣ ସେହି ବ୍ୟକ୍ତି ଅଟନ୍ତି।
ମାର୍ଥା ଏସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ,
ଏଠାରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖୋଜୁଛନ୍ତି।
ମରିୟମ ଏକଥା ଶୁଣି ଯୀଶୁଙ୍କ ପାଖକୁ ସଙ୍ଗେ ସଙ୍ଗେ ଆସିଲେ। ଯୀଶୁ ସେହି ସମୟ ପର୍ଯ୍ୟନ୍ତ ଗ୍ରାମକୁ ଆସିନଥିଲେ। ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଦେଖିଥିଲେ ସେ ପର୍ଯ୍ୟନ୍ତ ସେ ସେହିଠାରେ ଥିଲେ। ଯିହୁଦୀମାନେ ମରିୟମଙ୍କ ସହିତ ଘରେ ଥିଲେ, ସେମାନେ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ। ସେମାନେ ମରିୟମଙ୍କୁ ହଠାତ୍ ଠିଆ ହୋଇ ତରବରରେ ବାହାରକୁ ଯିବା ଦେଖିଲେ ସେମାନେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି, ତେଣୁ ସେମାନେ ତାହାଙ୍କ ପଛେ ପଛେ ଗଲେ। ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ, ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡ଼ିଗଲେ। ମରିୟମ କହିଲେ,
ପ୍ରଭୁ, ଆପଣ ଯଦି ଏଇଠି ଥାଆନ୍ତେ ତେବେ ମୋ ଭାଇ ମରିନଥାନ୍ତା।
ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ, ସେ ଯିହୁଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ, ସେମାନେ ମଧ୍ୟ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତରରେ ଅତ୍ୟଧିକ ବ୍ୟଥା ଅନୁଭବ କଲେ। ଯୀଶୁ କହିଲେ,
ତୁମ୍ଭେ ଲାଜାରଙ୍କୁ କେଉଁଠାରେ ରଖିଛ?
ସେମାନେ କହିଲେ,
ପ୍ରଭୁ ଆସି ଦେଖନ୍ତୁ।
ଯୀଶୁ କାନ୍ଦିଲେ। ଯିହୁଦୀମାନେ କହିଲେ,
ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନେହ କରୁଥିଲେ।
କିନ୍ତୁ କେତେକ ଯିହୁଦୀ କହିଲେ,
ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରିଦେଇଥିଲେ, ତେବେ ସେ ଲାଜାରଙ୍କୁ ମରଣ ମୁଖରୁ ବଞ୍ଚାଇ ରଖିବା ପାଇଁ କାହିଁକି କିଛି କରିପାରିଲେ ନାହିଁ।
ଯୀଶୁ ପୁଣି ବହୁତ ବ୍ୟତିବ୍ୟସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ, ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁରେ ଗୋଟିଏ ବଡ଼ ପଥର ଘୋଡ଼େଇ ଦିଆଯାଇଥିଲା। ଯୀଶୁ କହିଲେ,
ଏ ପଥରକୁ ଘୁଞ୍ଚାଇ ଦିଅ।
ମାର୍ଥା କହିଲେ,
ପ୍ରଭୁ, ସେ ମରିବାର ଚାରିଦିନ ହୋଇଗଲାଣି, ତେଣୁ ବଡ଼ ଦୁର୍ଗନ୍ଧ ହେଉଥିବ।
ମାର୍ଥା ମୃତ ଲୋକର ଭଉଣୀ ଥିଲେ। ଯୀଶୁ ତାହାଙ୍କୁ କହିଲେ,
ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେ ପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ୱାସ କରିବ ତେବେ ପରମେଶ୍ୱରଙ୍କର ଗୌରବ ଦେଖିପାରିବ।
ତେଣୁ ସେମାନେ ପଥର ବାହାର କଲେ। ତାପରେ ଯୀଶୁ ଉର୍ଦ୍ଧ୍ୱକୁ ଚାହିଁ କହିଲେ,
ହେ ପରମ ପିତା, ତୁମ୍ଭକୁ ଧନ୍ୟବାଦ ଦେଉଅଛି, କାରଣ ତୁମ୍ଭେ ମୋ କଥା ଶୁଣିଛ। ମୁଁ ଜାଣେ ଯେ ତୁମ୍ଭେ ସବୁବେଳେ ମୋ କଥା ଶୁଣ, ମାତ୍ର ତୁମ୍ଭେ ମୋତେ ପଠାଇଛ ବୋଲି ଏଠାରେ ଠିଆ ହୋଇଥିବା ଲୋକମାନେ ଯେପରି ବିଶ୍ୱାସ କରିବେ ସେଥିପାଇଁ ମୁଁ ଏହା କହିଲି।
ଏହାପରେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ,
ଲାଜାର ବାହାରି ଆସ।
ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ଼ରେ ଖଣ୍ଡ ଖଣ୍ଡ କନା ଗୁଡ଼େଇ ହୋଇଥିଲା, ତାହାଙ୍କ ମୁହଁରେ ଗୋଟିଏ ରୁମାଲ ବନ୍ଧା ହୋଇଥିଲା। ଯୀଶୁ ଲୋକମାନଙ୍କୁ କହିଲେ,
କନାଗୁଡ଼ିକ କାଢ଼ିନିଅ ଓ ତାହାଙ୍କୁ ଯିବାକୁ ଦିଅ।
ସେଠାରେ ମରିୟମଙ୍କୁ ଦେଖା କରିବା ନିମନ୍ତେ ଅନେକ ଯିହୁଦୀ ଆସିଥିଲେ। ସେମାନେ ସମସ୍ତେ ଯୀଶୁଙ୍କର କାର୍ଯ୍ୟ ଦେଖିଲେ। ସେମାନଙ୍କ ଭିତରୁ ଅନେକ ଯିହୁଦୀ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ କେତେକ ଯିହୁଦୀ ଫାରୁସିମାନଙ୍କ ପାଖକୁ ଫେରିଗଲେ। ସେମାନେ ଫାରୁସିମାନଙ୍କୁ ଯୀଶୁ କରିଥିବା କାର୍ଯ୍ୟ ବର୍ଣ୍ଣନା କଲେ। ତାପରେ ମୁଖ୍ୟ ଯାଜକ ଓ ଫାରୁସିମାନେ ଯିହୁଦୀ ପରିଷଦର ଗୋଟିଏ ସଭା ଡାକିଲେ। ସେମାନେ କହିଲେ,
ଆମ୍ଭର କ'ଣ କରିବା ଉଚିତ? ଏହି ଲୋକ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛି, ଯଦି ଆମ୍ଭେ ତାକୁ ଏଭଳି କାର୍ଯ୍ୟ କରିବା ପାଇଁ ଛାଡ଼ିଦେବା ତାହାକୁ ସମସ୍ତେ ବିଶ୍ୱାସ କରିବେ, ତାପରେ ରୋମିଓମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରିଦେବେ।
ସେମାନଙ୍କ ମଧ୍ୟରୁ କୟାଫା ନାମକ ଜଣେ ବ୍ୟକ୍ତି ଥିଲେ, ସେ ସେହି ବର୍ଷ ପାଇଁ ମହାଯାଜକ ଥିଲେ। କୟାଫା କହିଲେ,
ତୁମ୍ଭେ ସବୁକିଛି ଜାଣିନାହଁ, ସମଗ୍ର ଜାତି ଧ୍ୱଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣ ପାଇଁ ମରିବା ଉତ୍ତମ, କିନ୍ତୁ ତୁମ୍ଭେ ତାହା ଅନୁଭବ କରୁନାହଁ।
କୟାଫା ନିଜେ ସେହି କଥା ଭାବିପାରି ନଥିଲେ ଯେ ସେ ବାସ୍ତବରେ ଭବିଷ୍ୟତବାଣୀ କରିଥିଲେ, ଯୀଶୁ ଯିହୁଦୀୟ ଜାତି ପାଇଁ ପ୍ରାଣ ଦେବେ। ହଁ, ଯୀଶୁ ଯିହୁଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦେବେ, କିନ୍ତୁ ସେ ପରମେଶ୍ୱରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ୟ ଜୀବନ ଦେବେ, ଯେଉଁମାନେ ଜଗତର ଚାରିଆଡ଼େ ଛିନ୍ନ ଭିନ୍ନ ହୋଇ ରହିଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ୟୁଭୋଗ କରିବେ। ସେହିଦିନଠାରୁ ଯିହୁଦୀ ନେତାମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। ତେଣୁ ଯୀଶୁ ଯିହୁଦୀମାନଙ୍କ ମଧ୍ୟରେ ଖୋଲାଖୋଲି ଭାବରେ ଯାତ୍ରା କରିବା ବନ୍ଦ କରିଦେଲେ। ସେ ଜେରୁସାଲେମ ଛାଡ଼ି ମରୁଭୂମି ପାଖ ଥିବା ଗୋଟିଏ ସ୍ଥାନକୁ ଚାଲିଗଲେ। ସେହି ସହରର ନାମ ଏଫ୍ରଇମ, ସେଠାରେ ନିଜ ଶିଷ୍ୟମାନଙ୍କ ସହିତ ରହିଲେ। ଜିହୁଦୀମାନଙ୍କର ପବିତ୍ର ନିସ୍ତାର ପର୍ବର ସମୟ ପାଖେଇ ଆସିଲା। ଅନେକ ଲୋକ ନିସ୍ତାର ପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛିଦିନ ଆଗରୁ ଜେରୁସାଲେମରେ ଆସି ପହଞ୍ଚିଲେ। ସେମାନେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ୟରେ ବିଶେଷ କର୍ମ କରିବାକୁ ଗଲେ। ସେମାନେ ଯୀଶୁଙ୍କୁ ଖୋଜିଲେ। ସେମାନେ ମନ୍ଦିର ପରିସରରେ ପରସ୍ପରକୁ ପଚାରିଲେ,
ସେ କ'ଣ ନିସ୍ତାର ପର୍ବକୁ ଆସୁଛନ୍ତି? ତୁମେ କ'ଣ ଭାବୁଛ?
କିନ୍ତୁ ମହାଯାଜକ ଓ ଫାରୁସିମାନେ ଯୀଶୁଙ୍କ ସମ୍ବନ୍ଧରେ ଗୋଟିଏ ବିଶେଷ ଆଦେଶ ଦେଇଥିଲେ। ସେମାନେ ଘୋଷଣା କରିଥିଲେ ଯେ ଯୀଶୁ କେଉଁଠାରେ ଅଛନ୍ତି ଏହା ଜାଣିଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ସେମାନଙ୍କୁ ଜଣାଇବ, ତେବେ ମୁଖ୍ୟ ଯାଜକ ଓ ଫାରୁସିମାନେ ଯୀଶୁଙ୍କୁ ବନ୍ଦୀ କରିପାରିବେ।